ఓం శాంతి, ఓం శాంతి. ఆజి 21/6/2026 ఆజిర అవ్యక్త మహావాక్య పునరావృత్తి తారీఖ 15 నవంబర్ 2010. మూల్య హెడింగ్ స్వపరివర్తనర గతికు తీవ్ర కరి సంస్కార స్వభావర సమాప్తి సమారోహ పాళన కర. ప్రత్యేక సంకల్ప బాణీ ఏం కర్మరే బ్రహ్మా బాబాకు కపి కర. స్వపరివర్తనర గతికు తీవ్ర కరి సంస్కార స్వభావర సమాప్తి సమారోహ పాళన కర. ప్రత్యేక సంకల్ప బాణీ ఏం కర్మరే బ్రహ్మా బాబాకు కపి కర. ఆజి బాబ్దాదా సమస్తంకర మస్తకరే తినోటి భాగ్యర చమకుతివా సంకేత దేఖుచంతి. గోటి హెలా పితాంక ద్వారా ప్రాప్త హోయతివా పాళనార భాగ్య, ద్వితీయరే శిక్షక రూపరే శిక్ষার ভাগ্য, তৃতীয়রে সদগুরু দ্বারা বরদানর ভাগ্য. পিতাঙ্ক দ্বারা প্রাপ্ত হইতিবা পালনার ভাগ্য, শিক্ষক রূপরে শিক্ষার ভাগ্য, সদগুরু দ্বারা বরদানর ভাগ্য. এই তিনোটি ভাগ্যকু চমকুতিবার দেখুছন্তি. প্রত্যেকঙ্কর মস্তক তিনোটি যাক ভাগ্যরে চমকুছি. এভলি ভাগ্য অন্য কাহারবি মস্তকরে চমকুতিবার দেখা যাও নাহি, কিন্তু তুমমানকর মস্তক ভাগ্যরে চমকুছি. তুমি সমস্তে মধ্য নিজ নিজর ভাগ্যকু দেখুছ না? বাপদাদা দেখুছেন ভাগ্য সমস্ত মিছি, কিন্তু ভাগ্যর চমক সমস্ত একাভি না। কাহার চমক বহুত উজ্জ্বল আহার টিকি কম দেখা যাচ্ছে। এমিতি তো বাপদাদা সমস্ত একা সাথি একাভি হি ভাগ্য দিয়েছেন। পাঠপড়া গোটি হি পাঠ পড়াও, পাড়না একাভি দিয়েছেন এবং বরদান একাভি দিয়েছেন। আদিরত্ন হুম বা পছরে আসবা বালা হয়ে থাকে। সমস্ত গোটিয়ে হি মুরলী দ্বারা পাড়না মিলুছি এবং পাঠপড়া মিলুছি, বরদান গোটি হি সমস্ত মিলুছি। আদিরত্ন মানুষ কোণী অলগা মুরলী না, সেই গোটিয়ে মুরলী, কিন্তু ভাগ্যর চমক ক্রমান্বয়ে হিসাবে দেখা যাচ্ছে। বাবাঙ্ক ঠারু স্নেহর পাড়না সমস্ত একাভি মিলুছি। সমস্ত মুখর সেই গোটিয়ে শব্দ বাহুছি, মেয়েরা বাবা, চাহে আগর আসি থাকু বা পছরে আসি থাকু, কিন্তু সমস্তে অধিকার সহিত কুমার মেয়েরা বাবা। কাহকু পচার বাবাঙ্ক ঠারু স্নেহ মিলিছি তো? সমস্তে নিশার সহিত কুমার মতো সবুঠার অধিক বাবাঙ্ক স্নেহ মিলিছি। এইভাবে মেয়েরা বাবা শব্দক দিলর সহিত কুমার পিলা মানে নিশার সহিত কণ কুমার জাঁছ, মোর স্নেহ সবুঠার অধিক বাবা। প্রথমে মতো স্নেহ দিয়েছেন, কাহিঁকি না স্নেহ হি বাবাঙ্ক পাড়না অটে। এইভাবে মেয়েরা বাবা কহা দ্বারা তুমি মানে বাবাঙ্ক হয়ে যাইছ এবং বাবা তুমার হয়ে যাইছেন। আজ তুমি মানে এঠাকু স্নেহর বিমানরে বসি আসিছ না? স্নেহ হি তুমি এঠাকু টাণি আনিছি। সমস্তে স্নেহর সহিত আরামে আসি এঠারে পৌঁছি যাইছ। এই পরমাত্ম স্নেহ কেবল এবে সঙ্গম যুগরে হি প্রাপ্ত হয়ে থাকে। ভবিষ্যতরে তো দেবী দেবতা মানকর স্নেহ প্রাপ্ত হব, কিন্তু পরমাত্ম স্নেহ কেবল এই গোটে জন্মরে হি প্রাপ্ত হয়ে থাকে। তেমন পরমাত্মা মধ্য এইভাবে পাত্র আত্মা মানুষ দেখি কণ কুমার জাঁছ, বাহা পিলা মানে বাহা, তুমি মানে হি কোটিক ভিতরে কেহি কেহি আত্মা পাত্র হয়েছ এবং প্রতি কল্প তুমি মানে হি পাত্র হব। এইভাবে নিশা চালিবা বুলিবা সময় রুচি তো তুম মানকর দিল মধ্য এই গীত গাউছি, বাহা মোর ভাগ্য এই গীত গাই চালিছে না। বাবাঙ্কু মধ্য খুশি লাগুছে যে মোর সবু পিলা অধিকারী অটন্তি। পরমাত্ম স্নেহ প্রাপ্ত করিবারে কেহি বি নিজকু কম মনে করু না, স্নেহরে সমস্তে পাস অট। বাপদাদা পচারুছন্তি যে সবুঠার অধিক স্নেহ কাহার অছি, কাহাকু কুহাযিব? সমস্তে জানিছন্তি যে মোর স্নেহ কম নহে। বাবা মধ্য কহুছন্তি যে স্নেহর বিষয়রে সমস্তে পাস অট, সেথিপাইঁ তো মেরা বাবা কহুছ। তেবে কাহার কেতে স্নেহ অছি তাহা সমস্তে নিজে নিজে জানিছন্তি। তেবে বাপদাদা দেখুছন্তি যে স্নেহরে তো সমস্তে পাস অটন্তি, কিন্তু এবে সময় অনুসারে স্বপরিবর্তনর আবশ্যকতা রয়েছে। কেবল স্বপরিবর্তন বিশেষ ভাবে শুনাইছিলু যে এই সময়ের স্বপরিবর্তনরে বিশেষ করে সংস্কার পরিবর্তন কর এবং স্বভাব পরিবর্তনর আবশ্যকতা রয়েছে। এবে কিন্তু স্বপরিবর্তনর গতি তীব্র হওয়া দরকার, এতে গুরুত্ব মধ্যে দেউছ এবং করুছ মধ্য, কিন্তু এবে এর গতি আউ টিকে তীব্র হওয়া দরকার। বাপদাদাঙ্কর মনে আছে পূর্বর মধ্যে বাবাঙ্ক সহিত প্রতিজ্ঞা করিছ যে আগামী নূতন বর্ষরে স্বপরিবর্তন সহিত সংস্কারর পরিবর্তন করিবাকু হি পড়িব। কিন্তু বাপদাদা দেখুছন্তি যে সংস্কার পরিবর্তনরে যেতিকি তীব্র পুরুষার্থ হওয়া দরকার, তার গতি আহুরি তীব্র হওয়া আবশ্যক। তুমি মানে সব কণ ভাবুছ যে সময় অনুসারে যেতিকি তীব্র গতি হওয়া দরকার, সেই অনুসারে সমস্ত তীব্র পুরুষার্থ হেউছি না আউ টিকি হওয়া দরকার? কাহিঁকি না সময় অনুসারে সময়ের পরিবর্তন ତୀବ୍ର ଗତିରେ ହେବାରେ ଲାଗିଛି। ତେଣୁ ତୁମମାନଙ୍କର ମଧ୍ୟ ତୀବ୍ର ପରିବର୍ତ୍ତନ ସେତେବେଳେ ହେବ, ଯାହା ସଂକଳ୍ପ କରିବ ତାହା ହୋଇଯାଉଥିବ। ଅଯଥାର୍ଥ ସଂକଳ୍ପ ଏଭଳି ସମାପ୍ତ ହୋଇଯିବା ଦରକାର ଯେପରି କୌଣସି କାଗଜ ଉପରେ ବିନ୍ଦୁ ଲଗାଇବା ସହଜ ହୋଇଥାଏ। କେତେ ସମୟ ଭିତରେ ଲାଗିଯାଉଛି ଅଯଥାର୍ଥ ଅର୍ଥାତ୍ ଫାଲତୁ ସଂକଳ୍ପ, ଏତିକି ତୀବ୍ର ପରିବର୍ତ୍ତନ ହେବା ଦରକାର। କଣ ବାପଦାଦା ଯେଉଁଭଳି ଚାହୁଁଛନ୍ତି ସେହିଭଳି ଗତି ହୋଇପାରିବ ତ? ସାହସ ଅଛି କି? ଯେଉଁମାନେ ଭାବୁଛନ୍ତି ଯେ ଏବେଠାରୁ ସେତିକି ତୀବ୍ର ବେଗରେ ବିନ୍ଦୁ ଲାଗିପାରିବ, ପିଲାମାନଙ୍କର ସାହସ ଆଧାରରେ ବାବାଙ୍କଠାରୁ ସାହାଯ୍ୟ ମିଳିଥାଏ, ତେଣୁ ସେମାନେ ହାତ ଉଠାଅ। ବାପଦାଦା ପିଲାମାନଙ୍କର ଦୃଢ଼ ସଂକଳ୍ପକୁ ଦେଖି ଅଭିନନ୍ଦନ ଦେଉଛନ୍ତି। ବାପଦାଦା ତ ପୂର୍ବରୁ ମଧ୍ୟ ଶୁଣାଇ ଦେଇଛନ୍ତି ଯେ ଦୃଢ଼ ସଂକଳ୍ପର ସଂକଳ୍ପ ହେଲା ମୋତେ କରିବାକୁ ହିଁ ପଡ଼ିବ। ତେବେ ଆଜିର ସଭାରେ ସମସ୍ତେ ଏହି ଦୃଢ଼ ସଂକଳ୍ପ କରିଛ ନା? ତୁମେମାନେ ମଧ୍ୟ ଦେଖିଲ, ଦାଦିମାନେ ମଧ୍ୟ ଦେଖିଲେ, ସମସ୍ତେ ଅଧିକାଂଶ ପିଲା ହାତ ଉଠାଇଛନ୍ତି, ଦେଖିଛ ତ? ତେଣୁ କାଲିଠାରୁ ସ୍ୱଭାବ ସଂସ୍କାର ସମାପ୍ତି ସମାରୋହ ପାଳନ କରିବା ଦରକାର। କଣ ପାଳନ କରିବ? ଯେଉଁମାନେ ହାତ ଉଠାଉଥିଲେ ସେମାନେ ପୁଣି ହାତ ଉଠାଅ। କଣ ସମାପ୍ତି ସମାରୋହ ପାଳନ କରିବା? ଏହାର ସମାରୋହ ତ ବହୁତ ଧୁମ୍ଧାମ୍ର ସହିତ ପାଳନ କରିବା। ଯେପରି ସାହସର ସହିତ ଲକ୍ଷ୍ୟ ରଖିଛ, ସେହିପରି ସାହସର ସହିତ ଯଦି ଲକ୍ଷଣକୁ ଧାରଣ କରିବ, ତେବେ ପରିବର୍ତ୍ତନ କରିବା କିଛି ବଡ଼ କଥା ନୁହେଁ। ଯେହେତୁ ତୁମର ଲକ୍ଷ୍ୟ ହେଲା ବାବାଙ୍କ ସମାନ ହେବାର, ତେଣୁ ଏବେ ଲକ୍ଷ୍ୟ ଏବଂ ଲକ୍ଷଣକୁ ଏକାଭଳି କରିବାକୁ ହେବ। ଏଥିରେ ବ୍ରହ୍ମା ବାବାଙ୍କୁ ଅନୁକରଣ କର। ଯାହା ବି ସଂକଳ୍ପ ବାଣୀ ଏବଂ କର୍ମ କରୁଛ, ପ୍ରଥମେ ବ୍ରହ୍ମା ବାବାଙ୍କ ସହିତ ମିଶାଅ, କପି କର। ଦୁନିଆରେ କପି କରିବା ମନା, କିନ୍ତୁ ବାପଦାଦା କହୁଛନ୍ତି ବ୍ରହ୍ମା ବାବାଙ୍କୁ କପି କର। ନିରାକାର ବାବାଙ୍କ ପାଇଁ ତ କହିବ, ତାଙ୍କର ତ ଦେହ ନାହିଁ, ତେଣୁ ଦେହଭାନ କେଉଁଠୁ ଆସିବ? କିନ୍ତୁ ବ୍ରହ୍ମା ବାବା ତ ଦେହଧାରୀ ହୋଇ ରହିଥିଲେ। ବାସ୍ତବରେ ଦେଖ, ତୁମେ ଯେଉଁମାନେ ସମର୍ପଣ ଅଟ ସେମାନେ ହାତ ଉଠାଅ। ଯେତେବେଳେ ନିଜକୁ ସମର୍ପଣ କରିଥିଲ ସେତେବେଳେ କଣ ସଂକଳ୍ପ କରିଥିଲ? ବାବା, ଏହି ଶରୀର, ମନ, ଧନ ସବୁକିଛି ଆପଣଙ୍କର, ଏଇଭଳି କହିଛ ନା? କରିଛ ନା ସଂକଳ୍ପ? କରିଥିଲ, ଏଥିରେ ହାତ ଉଠାଅ। ତେଣୁ ଏବେ ସମର୍ପଣ କରିଲ, ମୋର ନୁହେଁ, ଶରୀର ମଧ୍ୟ ମୋର ନୁହେଁ, ଧନ ମଧ୍ୟ ମୋର ନୁହେଁ। ଯେପରି ବ୍ରହ୍ମା ବାବା ନିଜର ଶରୀରକୁ ସେବା ଅର୍ଥେ ବାବାଙ୍କୁ ଦେଇଦେଇଥିଲେ, ତେଣୁ ବ୍ରହ୍ମା ବାବା ଜାଣିଥିଲେ ଏହି ଶରୀର ମୋର ନୁହେଁ, ଏହା ମୋତେ ସେବା ଅର୍ଥେ ମିଳିଛି। ସେହିପରି ଯେତେବେଳେ ତୁମେମାନେ ନିଜର ଶରୀର, ମନ ଏବଂ ଧନକୁ ସେବା ଅର୍ଥେ ଅର୍ପଣ କରିଦେଇଛ, ତେଣୁ ତୁମମାନଙ୍କର ଶରୀର ବାବାଙ୍କର ସେବା କରିବା ପାଇଁ ନିମିତ୍ତ ଅଟେ। ଯେପରି ବ୍ରହ୍ମା ବାବାଙ୍କର ଶରୀର ସେବା ଅର୍ଥେ ରହିଥିଲା, ସେହିପରି ତୁମମାନଙ୍କର ଶରୀର ମଧ୍ୟ ତୁମର ନୁହେଁ, ସେବା ଅର୍ଥେ ରହିଛି। ତେଣୁ ଏହିସବୁ ଯେଉଁ ସଂସ୍କାର ଗୁଡ଼ିକ ରହିଛି ଦେହ ଅଭିମାନର ବା ଦେହ ଭାନର, ତାହା ରହିବା ଦରକାର କି? ତାହା ରହିବା ଦରକାର କି? ଯଦି ଏହି କଥାକୁ ସ୍ମୃତିରେ ରଖିବ ଯେ ମୋର ଏହି ଶରୀର ବିଶ୍ୱ ସେବା ଅର୍ଥେ ଅଟେ, ମୋର ନୁହେଁ, ବାବା ତୁମମାନଙ୍କୁ ସେବା କରିବା ପାଇଁ ଦେଇଛନ୍ତି, ତେବେ ଦେହ ଭାନ ବା ଦେହ ଅଭିମାନ, ଏଥିରେ ଦେହ ଅଭିମାନ ଅଧିକ କ୍ଷତି କରୁଛି, ଦେହବାନ ତାଠାରୁ କମ୍। ପୁଣି ବି ଏହି ଦୁଇଟି ଯାକକୁ ଯେହେତୁ ଦେଇଦେଇଛ, ଯେତେବେଳେ ଫର୍ମ ପୂରଣ କରୁଛ ସେତେବେଳେ କଣ ଲେଖୁଛ, କଣ କହୁଛ? ଟିଚର ମାନେ ଫର୍ମ ପୂରଣ କରାଉଛ ନା, ସେତେବେଳେ କଣ ସବୁ ପୂରଣ କରାଉଛ? ମୋର ଏହି ଜୀବନ ଏବେ ସେବା କରିବା ପାଇଁ ରହିଲା। ଯେଉଁମାନେ ବି ବ୍ରାହ୍ମଣ ହୋଇଛନ୍ତି ସେମାନଙ୍କର ସମସ୍ତଙ୍କର ବାବାଙ୍କ ସହିତ ପ୍ରତିଜ୍ଞା ରହିଛି, ଏହି ଶରୀର, ମନ, ଧନ ବାବାଙ୍କର ଅଟେ, ମୋର ନୁହେଁ। ତେବେ ଏହିସବୁ ଯେଉଁ ସଂସ୍କାର ଗୁଡ଼ିକ ଉତ୍ପନ୍ନ ହେଉଛି ସେଗୁଡ଼ିକ ହୁଏତ ଦେହଭାନ କିମ୍ବା ଦେହ ଅଭିମାନରୁ ହିଁ ଉତ୍ପନ୍ନ ହେଉଛି। ସେଥିପାଇଁ ଆଜି ମଧ୍ୟ ଯେଉଁ ପ୍ରତିଜ୍ଞା କରିଛ ସଂସ୍କାରକୁ ସମାପ୍ତ କରିବାର, କାହିଁକିନା ବାବାଙ୍କୁ ପ୍ରତ୍ୟକ୍ଷ କରିବାରେ ଏହା ବିଘ୍ନ ସୃଷ୍ଟି କରୁଛି, ତେଣୁ ସମସ୍ତଙ୍କ ଭିତରେ ଉମଙ୍ଗ ଉତ୍ସାହ ମଧ୍ୟ ରହିଛି, ବାପଦାଦା ମଧ୍ୟ ଶୁଣୁଛନ୍ତି, ତୁମେମାନେ ମଧ୍ୟ କହୁଛ ଆପଣଙ୍କୁ ନିଶ୍ଚିତ ପ୍ରତ୍ୟକ୍ଷ କରିବ। ଏବେ ପର୍ଯ୍ୟନ୍ତ ବ୍ରହ୍ମାକୁମାରୀମାନେ ବା ବ୍ରହ୍ମାକୁମାରମାନେ ପ୍ରତ୍ୟକ୍ଷ ହୋଇଛନ୍ତି, ଭଗବାନ ପିତା ଆସିଯାଇଛନ୍ତି, ବାବାଙ୍କର ଏଭଳି ପ୍ରତ୍ୟକ୍ଷତା ହେବା ଏବେ ଗୁପ୍ତ ଅଛି। ପୁରୁଷାର୍ଥ ତ କରୁଛ, କିନ୍ତୁ ଏହି ସମାଚାର ପ୍ରତ୍ୟକ୍ଷରେ ଚାରିଆଡ଼େ ଖେଳିଯାଉ ଯେ ଆମର ପିତା ଆସିଯାଇଛନ୍ତି। ଭଗବାନ ଜ୍ଞାନ ଶୁଣାଉଛନ୍ତି ନୁହେଁ କି ବ୍ରହ୍ମାକୁମାରୀମାନେ ଜ୍ଞାନ ଶୁଣାଉଛନ୍ତି, ଏବେ ଏହିଭଳି ପ୍ରତ୍ୟକ୍ଷତା ନିଶ୍ଚିତ ହେବ। ତୁମମାନଙ୍କର ଏହି ସ୍ୱଭାବ ସଂସ୍କାର ପରିବର୍ତ୍ତନ ହେବା ଦ୍ୱାରା ତୁମ ପ୍ରତ୍ୟେକଙ୍କର ଚେହେରା ଏବଂ ଚାଲିଚଳନ ଦ୍ୱାରା ପ୍ରତ୍ୟକ୍ଷ ହେବ, ବାବାଙ୍କୁ ପ୍ରତ୍ୟକ୍ଷ କରିବାକୁ ହେବ ଏବଂ କରୁଛ ମଧ୍ୟ, କିନ୍ତୁ ସମସ୍ତଙ୍କର କାନରେ ଏହି ଶବ୍ଦ ଗୁଞ୍ଜରିତ ହେଉ ଯେ ଭଗବାନ ଆସିଯାଇଛନ୍ତି, ବାବା ଆସିଯାଇଛନ୍ତି। ହେବାର ତ ଅଛି ନା, ହାତ ଉଠାଅ, ହେବାର ଅଛି ନା, ହେବ, ହେବ ନା? ହାତ ତ ବହୁତ ଭଲ ଉଠାଇ ଦେଲ, ବାପଦାଦା ଖୁସି ଅଛନ୍ତି ଯେ ସମସ୍ତଙ୍କର ମନ ଭିତରେ ଲଗନ ରହିଛି ଏବଂ ହେବ ମଧ୍ୟ ସୁନିଶ୍ଚିତ। ଏଥିପାଇଁ କାଲିଠାରୁ ଯେପରି ନିଜର ସ୍ୱଭାବ ସଂସ୍କାରକୁ ପରିବର୍ତ୍ତନ କରିବ ସେହିପରି ତାର ଆଧାର ହେଲା ସବୁ ବ୍ରାହ୍ମଣ ପିଲାମାନେ ନିଜ ନିଜର ଚାର୍ଟରେ ଶୁଭ ଭାବନା ଏବଂ ଶୁଭ କାମନା ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ। ଯେପରି ଦୁନିଆରେ ଲୋକମାନଙ୍କୁ କାମ ଦେଇଛ ଯେ କେତେ ସମୟ ଆପଣମାନେ ସୁଭାବନା ଏବଂ ଶୁଭକାମନା ରଖିପାରିବେ, ଯଦି ସେମାନଙ୍କୁ କହୁଛ ରଖିପାରିବ ତେବେ ତୁମେମାନେ ତ ନିଶ୍ଚିତ ରଖିପାରିବ ନା। କେତେବେଳେ ବି କାହାର ବି ସ୍ୱଭାବ ସଂସ୍କାର ଯେତେବେଳେ ସାମ୍ନା କରିଥାଏ, ଯେତେବେଳେ ଶୁଭ ଭାବନା ଶୁଭକାମନା ସେହି ଆତ୍ମା ପ୍ରତି ସେହି ସମୟରେ ନଥାଏ, ତେଣୁ ତୁମେମାନେ ମଧ୍ୟ ଅମୃତ ବେଳାରେ ଯଦି ଏହି ସଂକଳ୍ପ କରିବ ଯେ ମୋତେ ପ୍ରତ୍ୟେକ ଆତ୍ମା ପ୍ରତି ଶୁଭ ଭାବନା ଶୁଭକାମନା ରଖିବାକୁ ହିଁ ପଡ଼ିବ, ତେବେ ଯାଇ ନିଜକୁ ପରିବର୍ତ୍ତନ ଯେଉଁ ସଂକଳ୍ପ କରିଛ ତାକୁ ପୂରଣ କରିପାରିବ। କଥା ତ ଅନେକ ଆସିବ, ତାର କାମ ହେଲା ଆସିବା, ମାୟା ଅଟେ ନା, କିନ୍ତୁ ତୁମମାନଙ୍କର କାମ ହେଲା ବିଜୟ ପ୍ରାପ୍ତ କରିବା। ତେଣୁ କାଲି ପରସ୍ପର ଭିତରେ ସଂଗଠିତ ହୋଇ ନିମିତ୍ତଙ୍କ ସହିତ କଥାବାର୍ତ୍ତା କରି ଯେଉଁ ସଂକଳ୍ପ କରିଲ ତାକୁ ଆଗକୁ କିପରି ବାସ୍ତବିକ ରୂପରେ କାର୍ଯ୍ୟକାରୀ କରିପାରିବ ତା ଉପରେ ଆଲୋଚନା କରିବ। ଫିନିଶ ଅର୍ଥାତ୍ ବିନ୍ଦୁ ଲଗାଇଦେବ। ହାତ ତ ଉଠାଇଛ ନା, ଆଗ ଧାଡ଼ିବାଲା ମଧ୍ୟ ହାତ ଉଠାଇଛନ୍ତି, ତେଣୁ ତୁମମାନଙ୍କୁ ନିମିତ୍ତ ହେବାକୁ ପଡ଼ିବ। ଯେପରି ବ୍ରହ୍ମା ବାବାଙ୍କ ପାଖକୁ ପ୍ରଥମେ ପ୍ରଥମେ କେତେ ପ୍ରକାରର ସଂସ୍କାରବାଲା ଆସିଥିଲେ, ଆଦି ସମୟରେ ବ୍ରହ୍ମା ବାବା କେତେ ପ୍ରକାରର ସଂସ୍କାରର ଖେଳ ଦେଖିଥିଲେ, କିନ୍ତୁ ବାବାଙ୍କର ସହଯୋଗ ଆଧାରରେ ନିଜେ ଆଗକୁ ବଢ଼ିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଆଗକୁ ବଢ଼ାଇ ଚାଲିଥିଲେ, ଯାହାର ଫଳସ୍ୱରୂପ ଆଜି ପିଲାମାନଙ୍କର ସଂଖ୍ୟା କେତେ ବଢ଼ିଗଲାଣି। ହଲଚଲ କରିବା ଭଳି କଥା ଆସୁଥିଲେ ମଧ୍ୟ ସର୍ବଦା ଅଚଳ ରହୁଥିଲେ, ତାର ପରିଣାମ ସ୍ୱରୂପ କେତେ ସେଣ୍ଟର ଖୋଲିଯାଇଛି ଏବଂ କେତେ ସବୁ କାର୍ଯ୍ୟକ୍ରମ ହୋଇଚାଲିଛି। ଆଜିକାଲି କେତେ ସବୁ କାର୍ଯ୍ୟକ୍ରମ ଚାଲିଛି ହେଉଛି ନା, ଏହିସବୁ ଫଳାଫଳ ବ୍ରହ୍ମା ବାବାଙ୍କର ସାହସ କାରଣରୁ ହିଁ ସମ୍ଭବ ହୋଇପାରିଛି। ପ୍ରଥମେ ଏକୁଟିଆ ବ୍ରହ୍ମା ବାବା ଥିଲେ, ତୁମେମାନେ ତ ପରେ ଆସିଛ, କିନ୍ତୁ ଏକୁଟିଆ ହୋଇ ମଧ୍ୟ ସାହସ ରଖି ଆଗକୁ ବଢ଼ିଥିଲେ, ତାର ପରିଣାମ ସ୍ୱରୂପ ବାସ୍ତବିକ ପ୍ରମାଣ ରୂପରେ ସମସ୍ତେ ତାଙ୍କର ସାଥି ଅଟ, ତେଣୁ ସାହସ ଅଛି ତ। ବ୍ରହ୍ମା ବାବା ତ ଏକୁଟିଆ ସାହସ ରଖିଥିଲେ, ତୁମେମାନେ ତ ବହୁତ ସଂଖ୍ୟାରେ ଅଛ, ତେଣୁ ପିତାଙ୍କୁ ଅନୁକରଣ କର। ସମସ୍ତେ ନିଜକୁ ବ୍ରହ୍ମା ବାବାଙ୍କର ସନ୍ତାନ ସାଥୀ ସନ୍ତାନ ମନେ କରୁଛ ନା, ସାଥୀ ହୋଇ ରହିଛୁ, ସାଥୀ ହୋଇ ଯିବୁ ଏବଂ ବ୍ରହ୍ମା ବାବାଙ୍କ ସହିତ ରାଜ୍ୟ କରିବା ପାଇଁ ଆସିବୁ, ତେଣୁ ଏବେ ସମୟ ଅଛି। ବ୍ରହ୍ମା ବାବା ଯେପରି ସାହସ ରଖିଥିଲେ ଫଳାଫଳ ତ ଦେଖୁଛ, ତେଣୁ ଏତେ ବଡ଼ ସଂଗଠନ ଭିତରେ ଯଦି ସାହସର ପାଦ ଉଠାଇବ ତେବେ କ'ଣ ନ ହୋଇପାରିବ, କଳ୍ପ କଳ୍ପ ହୋଇ ଆସିଛି, ଆଗକୁ ମଧ୍ୟ ହେବ। ତେବେ ବାବା ଏବେ କ'ଣ ଚାହୁଁଛନ୍ତି ତାହା ଶୁଣାଇ ଦେଲେ, କେବଳ ତୁମେମାନେ ଗୋଟିଏ କାମ କର, ସେହି କାମଟି ହେଲା ସାଧାରଣ ପୁରୁଷାର୍ଥକୁ ତୀବ୍ର ପୁରୁଷାର୍ଥରେ ପରିବର୍ତ୍ତନ କର। ବାପଦାଦା ଦେଖୁଛନ୍ତି ଯେ କେଉଁଠି କେଉଁଠି ଅବହେଳା ପଣିଆ ମଧ୍ୟ ରହୁଛି, ହୋଇ ହିଁ ଯିବ, ବିଜୟ ତମ ଜନ୍ମସିଦ୍ଧ ଅଧିକାର, ଏମିତି ଜ୍ଞାନ ଆଧାରରେ ଦେଖିଲେ ଏହା ସୁନିଶ୍ଚିତ ଅଟେ, କିନ୍ତୁ ଅବହେଳା ପଣିଆର ଭାଷା ମଧ୍ୟ ଏହା ହିଁ ଅଟେ, ଆମର ବିଜୟ ତ ସୁନିଶ୍ଚିତ ଅଟେ, ହୋଇକରି ହିଁ ରହିଛି, କୌଣସି କାମ ତ ଅଟକି ନାହିଁ, ହେବା ତ ସୁନିଶ୍ଚିତ ଅଟେ। ଏହିଭଳି ଗୋଟିଏ ହେଲା ପୁରୁଷାର୍ଥ କରିବାର ଶବ୍ଦ, ଆଉ ଗୋଟିଏ ହେଲା ଅବହେଳା ପଣିଆର ମଧ୍ୟ ଏହି ଶବ୍ଦ ଅଟେ, କୌଣସି କାମ ତ ଅଟକିବାର ନାହିଁ, ହେବ ତ ସୁନିଶ୍ଚିତ, ତେବେ ଏସବୁ ହେଲା ଅବହେଳା ପଣିଆର ଶବ୍ଦ। ଏହି ସଂସ୍କାରକୁ ମଧ୍ୟ ଚେକ୍ କରିବାକୁ ହେବ। ତେବେ ଅବହେଳା ପଣିଆର ଲକ୍ଷଣ ହେଲା ସେମାନଙ୍କ ଜୀବନରେ ଛୋଟ ଛୋଟ କଥାରେ ଥକି ପଡ଼ିଯିବାର ଦେଖାଯାଉଥିବ, ଚେହେରାରେ ସେଭଳି ଖୁସିର ଝଲକ ଦେଖାଯାଉନଥିବ। ସେବା ଦ୍ୱାରା ଯଦି ପୁଣ୍ୟ ଜମା ହେଉଛି ତେବେ ଚେହେରାରେ ତ ଖୁସି ରହିବା ଦରକାର ନା। କୌଣସି ନା କୌଣସି ପ୍ରକାରରେ ଥକିଯିବାର କାରଣ ହେଲା କୌଣସି ନା କୌଣସି କଥାର ଅବହେଳା ପଣିଆ ହିଁ ଅଟେ। ଯଦି କରିବାର ହିଁ ଅଛି ତେବେ ଖୁସି ଖୁସିରେ କର, ତୁମର ଚେହେରା ମଧ୍ୟ କରୁଥିବ, ଚାଲିଚଳନ ମଧ୍ୟ କରୁଥିବ, ସେବା କରୁଥିବ। ତେବେ ଆଜି ଅଧିକାଂଶ ପିଲାମାନଙ୍କର ସଂସ୍କାରକୁ ସମାପ୍ତ କରିବା ପାଇଁ ହାତ ଉଠାଇଥିବାର ଦେଖି ବାପଦାଦା ବାରମ୍ବାର ଅଭିନନ୍ଦନ ଦେଉଛନ୍ତି। ଆଚ୍ଛା, ଏହି ଗ୍ରୁପରେ ଯେଉଁମାନେ ପ୍ରଥମ ଥର ପାଇଁ ଆସିଛନ୍ତି ସେମାନେ ଉଠ, ଦେଖୁଛ କେତେ ଅଛନ୍ତି, ବହୁତ ଅଛନ୍ତି, ହାତ ହଲାଅ। ଯେଉଁମାନେ ପ୍ରଥମ ଥର ଆସିଛନ୍ତି ସେମାନଙ୍କୁ ନିଜର ପିତାଙ୍କ ସହିତ ମିଳନ କରିବାର ଅଭିନନ୍ଦନ। ତେଣୁ ବିଶେଷ କରି ସମୟ ଅନୁସାରେ ଏବେ ତୁମମାନଙ୍କୁ ତୀବ୍ର ପୁରୁଷାର୍ଥ କରିବାକୁ ପଡ଼ିବ ଏବଂ ବାପଦାଦା ଏହି କଥା କହୁଛନ୍ତି ଯେ ଯେଉଁମାନେ ବି ତୀବ୍ର ପୁରୁଷାର୍ଥ କରିବେ ଢିଲାଢାଲା ନୁହେଁ, ସେମାନେ ଶେଷରେ ଆସିଥିଲେ ମଧ୍ୟ ତୀବ୍ର ପୁରୁଷାର୍ଥ ଆଧାରରେ ପ୍ରଥମ ଶ୍ରେଣୀରେ ଆସିପାରିବେ। ଏହିଭଳି ଚମତ୍କାରୀକର ଏବେ ବି ସୁଯୋଗ ଅଛି, ଏମିତି ଭାବ ନାହିଁ ଯେ ଆମେ ତ ଶେଷ ସମୟରେ ଆସିଛୁ ନା, ତୀବ୍ର ଗତିରେ ମଧ୍ୟ ଆଗକୁ ବଢ଼ିପାରିବ, କିନ୍ତୁ ସମୟ ସମୟରେ ତୀବ୍ର ପୁରୁଷାର୍ଥ କରିବାକୁ ହିଁ ପଡ଼ିବ, ପରିବର୍ତ୍ତନ ହେବାକୁ ହିଁ ପଡ଼ିବ। ଦେଖିବି ଭାବିବି ଏଭଳି କୁହ ନାହିଁ, କାରଣ ନିଜର ଘର ବା ଦାତାଙ୍କର ଘର ଭଲ ଲାଗୁଛି ତ, ତେବେ ସବୁ ଭାଇ ଭଉଣୀମାନେ ମଧ୍ୟ ତୁମମାନଙ୍କୁ ସ୍ୱାଗତ ଜଣାଉଛନ୍ତି। ଆଚ୍ଛା, ଏବେ ଚାରିଆଡ଼ର ବ୍ରାହ୍ମଣ ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହଭରା ଶୁଭେଚ୍ଛା ସ୍ୱୀକାର କରିବା ହେଉ। ବାପଦାଦା ଜାଣିଛନ୍ତି ଯେ ଦୂରରେ ବସିଥିଲେ ମଧ୍ୟ ଅନେକ ପିଲା ଦେଖୁଛନ୍ତି ମଧ୍ୟ ଏବଂ ମିଳନ ମଧ୍ୟ କରୁଛନ୍ତି, ସେହିସବୁ ଚାରିଆଡ଼ର ପିଲାମାନଙ୍କୁ ବାପଦାଦା ଏହି କଥା କହୁଛନ୍ତି ଯେପରି ଏବେ ଅଧିକାଂଶ ପିଲା ହାତ ଉଠାଇଥିଲ ସଂସ୍କାରକୁ ସମାପ୍ତ କରିବୁ, ଏବେ ମଧ୍ୟ ତୁମେ ସମସ୍ତେ ମିଶି ଗୋଟିଏ ହିଁ ସଂକଳ୍ପ ରୂପେ ହାତ ଉଠାଇଛ ଯେ ଆମେ ସବୁ ମିଳିମିଶି ସମାପ୍ତିର ସମୟକୁ ପାଖେଇ ଆଣିବା ପାଇଁ ଏହି ସଂକଳ୍ପ କରୁଛୁ ଏବଂ ଚାରିଆଡ଼େ ସମୟ ସମ୍ପୂର୍ଣ୍ଣ ହେବା ସମୟରେ ବ୍ରହ୍ମା ବାବା ଏବଂ ଶିବ ବାବା ଉଭୟଙ୍କୁ ପ୍ରତ୍ୟକ୍ଷ କରିବୁ ଯେ ଆମର ପିତା ଆସିଯାଇଛନ୍ତି। ସମସ୍ତଙ୍କ ମୁଖରେ ବାବାଙ୍କର ପ୍ରତ୍ୟକ୍ଷତା ହୋଇଯାଉ। ଏବେ ଏହି ବର୍ଷ ଭିତରେ ଏହିଭଳି ଦୃଢ଼ ସଂକଳ୍ପ ରଖ ଯେ ବାବାଙ୍କୁ ନିଶ୍ଚିତ ପ୍ରତ୍ୟକ୍ଷ କରିବୁ। ଅଧା କାମ ତ ବାବା କରିଦେଇଛନ୍ତି, ପିଲାମାନଙ୍କୁ ବିଶ୍ୱ ଆଗରେ ପ୍ରତ୍ୟକ୍ଷ କରିସାରିଛନ୍ତି। ଏବେ ପିଲାମାନଙ୍କର କାମ ହେଲା ଭଗବାନ ଆସିଗଲେଣି ଏହି ଶବ୍ଦ ବିଶ୍ୱର ପ୍ରତ୍ୟେକ ଆତ୍ମାରୂପୀ ସନ୍ତାନମାନଙ୍କ ପାଖରେ ପହଞ୍ଚୁ। ତେବେ ତୁମ ସମସ୍ତଙ୍କୁ ଦେଖି ବାପଦାଦା ଆନ୍ତରିକ ସ୍ନେହ, ଆନ୍ତରିକ ପ୍ରେମ, ଆନ୍ତରିକ ଉମଙ୍ଗ ଉତ୍ସାହ ସହିତ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ପ୍ରଦାନ କରୁଛନ୍ତି। ବାପଦାଦାଙ୍କୁ ମଧ୍ୟ ଆମ ସମସ୍ତ ସନ୍ତାନମାନଙ୍କ ତରଫରୁ ଆନ୍ତରିକ ପ୍ରେମ, ଆନ୍ତରିକ ସ୍ନେହ ଏବଂ ନମସ୍ତେ 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 ବାବା। ସେବାର ପାଳି କର୍ଣ୍ଣାଟକ ଜୋନ୍ର ସେବାର ସୁଯୋଗ ନେବା ଅର୍ଥ ବାବାଙ୍କର ପାଖକୁ ଆସିବାର ସୁଯୋଗ ପାଇବା। ଦେଖ ସେବା କାରଣରୁ କେତେ ଆତ୍ମାଙ୍କୁ ଆସିବାର ସୁଯୋଗ ମିଳୁଛି। ସମସ୍ତଙ୍କର ଆଶୀର୍ବାଦ ତୁମେ ନିମିତ୍ତ ହୋଇଥିବା ଟିଚରମାନଙ୍କୁ ମିଳୁଛି, କାହିଁକି ନା ସେବା କରିବାର ସାହସ ରଖିଛ ତେଣୁ ଏତେ ଜଣଙ୍କୁ ସୁଯୋଗ ମିଳିଲା। ବାପଦାଦା ମଧ୍ୟ ଦେଖୁଛନ୍ତି ଯେ ନୂଆ ନୂଆ ପିଲାମାନେ ମଧ୍ୟ ବହୁତ ଆସିଛନ୍ତି। କର୍ଣ୍ଣାଟକରୁ ଯେଉଁମାନେ ପ୍ରଥମ ଥର ପାଇଁ ଆସିଛନ୍ତି ସେମାନେ ଲମ୍ବା ହାତ ଉଠାଅ। ପ୍ରଥମ ଥର ପାଇଁ ମଧ୍ୟ ବହୁତ ଆସିଛନ୍ତି, ଭଲ କଥା। କର୍ଣ୍ଣାଟକର ବହୁତ ଭଲ ବୃଦ୍ଧି ହୋଇଛି। ଏବେ ଯେପରି ବୃଦ୍ଧି ହୋଇଛି ସେହିପରି ତୀବ୍ର ପୁରୁଷାର୍ଥର ବିଧିର ମଧ୍ୟ ଚାରିଆଡ଼େ ବାୟୁମଣ୍ଡଳ ସୃଷ୍ଟି କର। ନମ୍ବର ନେଇ ଯାଅ, ସଂସ୍କାରକୁ ସମାପ୍ତ କରିବାରେ ନମ୍ବର ନେଇ ଯାଅ। କଣ ନେଇପାରିବ ତ? ଯେଉଁମାନେ ଭାବୁଛନ୍ତି ଆମେ ପ୍ରଥମ ନମ୍ବର ସ୍ଥାନ ନେଇପାରିବୁ ସେମାନେ ହାତ ଉଠାଅ। ବହୁତ ଭଲ, ପରସ୍ପର ଭିତରେ ଏହିଭଳି ସଂଗଠନ ତିଆରି କରି କାର୍ଯ୍ୟକ୍ରମ ନିର୍ଦ୍ଧାର୍ଯ୍ୟ କର। ସମସ୍ତେ ଏକଟ, ସ୍ଥାନ ଭିନ୍ନ ଭିନ୍ନ ହେଲେ ମଧ୍ୟ ସମସ୍ତେ ଏକଟ, ଏହିଭଳି ଚମତ୍କାରୀ କରି ଦେଖାଅ। ଅଛି ତ ସାହସ? ସାହସ ଅଛି ତେବେ ବାପଦାଦାଙ୍କ ପାଖକୁ ସମାଚାର ତ ଆସିବାରେ ଲାଗିଛି, ତେଣୁ ପ୍ରତି ମାସରେ ନିଜର ପରିବର୍ତ୍ତନର ସମାଚାର ମଧୁବନକୁ ଲେଖି ପଠାଇବ। ଲେଖିବ ତ? ସବୁ ମାସରେ ଲେଖିବ, ଯାହା ବିତିଗଲା ତାକୁ ଭୁଲିଯାଅ, ଏବେ ନମ୍ବର ୱାନ୍ ହୋଇ ଦେଖାଅ। ଭଲ କଥା, ବାପଦାଦା ଦେଖୁଛନ୍ତି ସେବା ମଧ୍ୟ ବହୁତ ଭଲ ହେଉଛି, କିନ୍ତୁ ଏବେ ସଂଗଠନକୁ ଦେଖିବାକୁ ଚାହୁଁଛନ୍ତି। ଏଥିରେ ସମସ୍ତେ ଉଦାହରଣ ମୂଳତ ହୁଅ। କଣ ପ୍ରସ୍ତୁତ ଅଛ ତ? ଅଛ ତ? ହାତ ଉଠାଅ। ତୁମେମାନେ ଦେଖିବ ଗୋଟେ ମାସ ଭିତରେ ବହୁତ ଭଲ ଫଳାଫଳ ଆସିବ। ଆଚ୍ଛା, ବହୁତ ବହୁତ ବିଶେଷ ସ୍ନେହ ସମ୍ପନ୍ନ ଶୁଭେଚ୍ଛା। ବାବାଙ୍କର ବରଦାନ, ସମ୍ପୂର୍ଣ୍ଣ ସମର୍ପଣର ବିଧି ଦ୍ୱାରା ନିଜର ପଣିଆର ଅଧିକାରକୁ ସମାପ୍ତ କରୁଥିବା ସମାନ ସାଥୀ ଭବ। ସମ୍ପୂର୍ଣ୍ଣ ସମର୍ପଣର ବିଧି ଦ୍ୱାରା ନିଜର ପଣିଆର ଅଧିକାରକୁ ସମାପ୍ତ କରୁଥିବା ସମାନ ସାଥୀ ଭବ। ତୁମେମାନେ ଯେଉଁ ପ୍ରତିଜ୍ଞା କରିଛ ସାଥୀ ହୋଇ ରହିବୁ, ସାଥୀ ହୋଇ ଯିବୁ ଏବଂ ସାଥୀ ହୋଇ ରାଜ୍ୟ କରିବୁ, ଏହି ପ୍ରତିଜ୍ଞାକୁ ସେତେବେଳେ ପୂରଣ କରିପାରିବ ଯେତେବେଳେ ସାଥୀ ଅର୍ଥାତ୍ ବାବାଙ୍କର ସମାନ ହୋଇଯିବ। ତେବେ ସମର୍ପଣତା ଦ୍ୱାରା ହିଁ ସମାନତା ଆସିପାରିବ। ଯେତେବେଳେ ସବୁକିଛି ସମର୍ପଣ କରି ଦିଆଯାଏ ସେତେବେଳେ ନିଜର ବା ଅନ୍ୟମାନଙ୍କର ଅଧିକାର ସମାପ୍ତ ହୋଇଯାଏ। ଯେତେବେଳେ ପର୍ଯ୍ୟନ୍ତ କାହାର ବି ଅଧିକାର ରହିଥିବ ସେ ପର୍ଯ୍ୟନ୍ତ ସର୍ବସମର୍ପଣରେ କମି ରହିଥିବ, ସେଥିପାଇଁ ସମାନ ହୋଇପାରିବ ନାହିଁ। ତେଣୁ ସାଥୀ ହୋଇ ରହିବା ପାଇଁ, ସାଥୀ ହୋଇ ଉଡ଼ିବା ପାଇଁ ଶୀଘ୍ର ଶୀଘ୍ର ବାବାଙ୍କ ସମାନ ହୁଅ, ବ୍ରହ୍ମା ବାବାଙ୍କ ସମାନ ହୁଅ। ସ୍ଲୋଗାନ, ନିଜର ସମୟ, ଶ୍ୱାସ ଏବଂ ସଂକଳ୍ପ ସଫଳ କରିବା ହିଁ ସଫଳତାର ଆଧାର। ନିଜର ସମୟ, ଶ୍ୱାସ ଏବଂ ସଂକଳ୍ପକୁ ସଫଳ କରିବା ହିଁ ସଫଳତାର ଆଧାର। ଆଜିର ଅବ୍ୟକ୍ତ ଇସାରା, ଏହି ମାସର ଥିମ୍, ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ। ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ। ଯେଉଁମାନେ ସରଳ ସ୍ୱଭାବଯୁକ୍ତ ଆତ୍ମା ହୋଇଥିବେ ତାଙ୍କ ଭିତରେ ଏକତ୍ରୀକରଣର ଶକ୍ତି ସ୍ୱତଃ ଭାବରେ ରହିଥିବ। ସରଳ ସ୍ୱଭାବଯୁକ୍ତ ଆତ୍ମା ସମସ୍ତଙ୍କର ସ୍ନେହୀ ତଥା ସହଯୋଗୀ ମଧ୍ୟ ହୋଇଥିବ। ଯିଏ ଯେତିକି ସରଳ ସ୍ୱଭାବଯୁକ୍ତ ହୋଇଥିବ ମାୟା ତାଙ୍କୁ ସେତିକି କମ୍ ସାମ୍ନା କରିବ। ସରଳ ସ୍ୱଭାବଯୁକ୍ତ ଆତ୍ମାର ବ୍ୟର୍ଥ ସଂକଳ୍ପ ଚାଲି ନଥାଏ, ତାର ସମୟ ମଧ୍ୟ ବ୍ୟର୍ଥରେ ଯାଏ ନାହିଁ। ସେମାନଙ୍କର ବୁଦ୍ଧି ବିଶାଳ ତଥା ଦୂରଦର୍ଶୀ ହୋଇଥାଏ, ସେଥିପାଇଁ ସେମାନଙ୍କୁ କୌଣସି ବି ସମସ୍ୟା ସମ୍ମୁଖୀନ କରିପାରିବ ନାହିଁ। ବିଶେଷ ସୂଚନା, ମାସର ତୃତୀୟ ରବିବାରର ଯୋଗାଭ୍ୟାସ। ଆଜି ମାସର ତୃତୀୟ ରବିବାର ସମସ୍ତ ଭାଇ ଭଉଣୀମାନେ ସଂଗଠିତ ରୂପରେ ଏକତ୍ରିତ ହୋଇ ସନ୍ଧ୍ୟା 6:30 7:30 ପର୍ଯ୍ୟନ୍ତ ନିଜର ଫରିସ୍ତା ସ୍ୱରୂପ ଦ୍ୱାରା ଭଟକୁଥିବା ଦୁଃଖୀ ଅଶାନ୍ତ ଆତ୍ମାମାନଙ୍କୁ ସୁଖ ଶାନ୍ତିର ପବିତ୍ର କିରଣ ଦେଇ ସେମାନଙ୍କୁ ସାହାରାଦାତା ପରମାତ୍ମା ପିତାଙ୍କର ସ୍ମୃତି ଦେବାର ସେବା କରିବା ହେବେ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।